ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜାମ୍ମୁ କାଶ୍ମୀରର ଆନ୍ତର୍ଜାତୀୟ ସୀମାରେଖା ପାଖାପାଖି ଇଲାକାର ଜାମ୍ମୁ ପଠାନକୋଟ ଆର୍ ଉଦ୍ଧମପୁର ନଥିବା ସେନାଘାଟିକେ ପାକିସ୍ତାନୀ ଡ୍ରୋନ୍ ଆର୍ କ୍ଷେପଣାସ୍ତ୍ର ଜରିଏ ଗଲାରାତି ଟାର୍ଗେଟ୍ କରାଯାଇଥିଲା। ହେଲେ ଭାରତୀୟ ସେନା ତାର କଡ଼ା ଜବାବ ଦେଇକରି ସବୁ ଡ୍ରୋନ୍ ଆଉ କ୍ଷେପଣାସ୍ତ୍ରକେ ନଷ୍ଟ କରିଦେଇଛେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫ ସୂଚନା ଦିଆଯାଇଛେ। ଇତି ଧନଜୀବନର କିଛି ନୁକସାନ ନାହିଁ ହେଇ ନିଜର ଦେଶ ଆର୍ ନିଜର ଦେଶବାସୀଙ୍କର ସୁରକ୍ଷା ଲାଗି ଭାରତ ପୂରା ତୟାର ଅଛେ ବୋଲି ମନ୍ତ୍ରଣାଳୟ ତରଫ କୁହାଯାଇଛେ। ଆତଙ୍କବାଦ ବିରୋଧୀ ଭାରତର କାର୍ଯ୍ୟାନୁଷ୍ଠାନକେ ନେଇକରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଭିନ୍ ଭିନ୍ ଦେଶର ପ୍ରତିନିଧିମାନଙ୍କୁ ଅବଗତ କରାଇଛନ୍। ଜାମ୍ମୁ କାଶ୍ମୀରର ଏସେନ୍ ଦେଖାଦେଇଥିବା ସ୍ଥିତିକେ ନେଇକରି କେନ୍ଦ୍ର ସାଧାରଣ ପ୍ରଶାସନ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଜାମ୍ମୁ ଡିଭିଜନର ପ୍ରଶାସନିକ ଅଧିକାରୀ ଆଉ ଡିଷ୍ଟ୍ରିକ୍ ମାଜିଷ୍ଟ୍ରେଟ୍ମାନଙ୍କ ସଙ୍ଗେ ଆଲୋଚନା କରିଛନ୍। ସମୀକ୍ଷା ବୈଠକଟି ଜାମ୍ମୁ କାଶ୍ମୀରର ଭିନ୍ ଭିନ୍ ଡିଭିଜନର କମିଶନରମାନେ ଯୋଗ ଦେଇକରି ଲୋକର ସୁରକ୍ଷାକେ ନେଇକରି ପ୍ରସ୍ତୁତି ପରିବହନ ବ୍ୟବସ୍ଥା ବଙ୍କରମାନଙ୍କର ଦେଖରେଖ ସ୍ଥାନାନ୍ତରଣ ଶିବିରମାନଙ୍କର କ୍ଷମତା ଆଉ ଚିକିତ୍ସା ସେବାକେ ବରକସ କରବାର ବାଗେର ବିଷୟଟି କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଛନ୍। ଜାମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲା ଆନ୍ତର୍ଜାତୀୟ ସୀମାରେଖା ପାଖେ ଗଲାରାତି ଅନୁପ୍ରବେଶ ଉଦ୍ୟମକେ ବିଏସ୍ଏଫ୍ ଯବାନମାନେ ବିଫଲ କରିଛନ୍। ଏ ବାବଦେ ବିଏସ୍ଏଫ୍ ତରଫ ସୂଚନା ଦିଆଯାଇଛି। ସେଆଡ଼େ ସିମ୍ନା ଇଲାକାନ ପାକିସ୍ତାନ ସେନା ବାର ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ଆଉ ଗୁଲିଗୁଲା ମାଡ଼ ସ୍ଥିତିକେ ନଜରଥି ରଖିକରି ଜାମ୍ମୁ କାଶ୍ମୀର ଆର୍ ପଞ୍ଜାବ ସରକାର ରାଜ୍ୟ ସବୁ ସରକାରୀ ଆଉ ବେସରକାରୀ ଶିକ୍ଷାନୁଷ୍ଠାନକେ ଏବା ତିନି ଦିନ ତକ ଛୁଟି ଘୋଷଣା କରିଛନ୍। ଭାରତ ପାକିସ୍ତାନ ଭିତରେ ଦେଖାଦେଇଥିବା ଅସ୍ଥିରତାକେ ନେଇକରି ଦେଶର ଉତ୍ତର ପଶ୍ଚିମର ମଝଭାଗର 27 ବିମାନ ବନ୍ଦରକେ ଏବା କାଲି ତକ ବନ୍ଦ ଘୋଷଣା କରାଯାଇଛି। ଏଥିଲାଗି ଗୁରୁବାର ଭାରତୀୟ ବିମାନ କମ୍ପାନୀମାନଙ୍କର 430 ବିମାନ ସେବା ବାତିଲ ହୋଇଛି। ୟାଦେର ସ୍ଥିତି ସମ୍ବେଦନଶୀଲ ଜୋନ୍ମାନଙ୍କେ ଉଡ଼ାନ ନାଇଁ କରବା ଲାଗି ଏୟାରଲାଇନ୍ସ ଗତିପଥ ବଦଳି ଦେଉଛନ୍, ନା ହେଲେ ବିମାନ ସେବା ବାତିଲ କରିଦେଉଛନ୍ ବୋଲି ଜଣାପଡ଼ିଛି। ନୂଆ ୱାକଫ୍ ଆଇନ ଗରିବ ଅସହାୟ ସଂଖ୍ୟାଲଘୁମାନଙ୍କର ସୁରକ୍ଷା ଲାଗି ଅଣାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଲୋକସଭା ଭବନଠାରେ ଗୋଲାକାଲ ୱାକଫ୍ ସଂଶୋଧନ ଆଇନ 2025 ବାବଦ ଆଲୋଚନା ଚକ୍ରତି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ସଭେ ମିଶିକରି ସମୃଦ୍ଧ ଓଡ଼ିଶା ଗଠନ କର୍ମ ବୋଲି ଆହ୍ୱାନ ଦେଇଛନ୍। ଆଲୋଚନା ଚକ୍ରତି ମୁଖ୍ୟମନ୍ତ୍ରୀ 10 ଜିଲ୍ଲାର ଭିନ୍ ଭିନ୍ ସମ୍ପ୍ରଦାୟର 250 ଅଧିକା ପ୍ରତିନିଧିଙ୍କୁ ଭେଟିକରି ନୂଆ ୱାକଫ୍ ଆଇନ ବାବଦେ ଆଲୋଚନା କରିଛନ୍। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କର ଅଧ୍ୟକ୍ଷତାଠି ଗତକାଲି ନୂଆଦିଲ୍ଲୀଠାରେ ହୋଇଥିବା ରାଷ୍ଟ୍ରୀୟ କୃଷି ସମ୍ମିଳନୀର ଖରିଫ୍ ଅଭିଯାନ 2025 ସମାରୋହଟି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇକରି ଓଡ଼ିଶାର ଭିନ୍ ଭିନ୍ ଦାବିକେ କେନ୍ଦ୍ର ସରକାରଙ୍କର ଆଗେ ଉପସ୍ଥାପନ କରିଛନ୍। ଏ ଅବସରରେ ଶ୍ରୀ ସିଂହଦେଓ ଜାତୀୟ ଉଦ୍ୟାନ କୃଷି ମିଶନ ଅଧୀନଟି ଫାର୍ମ ଗେଟ୍ ପ୍ୟାକ୍ ହାଉସ୍ ୟୁନିଟ୍ ପିଛା ଖର୍ଚ୍ଚ କମ୍ କରବାର୍କେ, ଧାନ ଚାଷ ପରେ ଜମିତି ଡାଏଲ୍ ଚାଷ ବଢ଼ାବାର୍କେ, ତେଲ ଜାତୀୟ ଫସଲ ଉପରେ ହେକ୍ଟର ପିଛା 20,000 ଟଙ୍କାର ସବ୍ସିଡି ଦେବାର୍କେ, 22,000 ହେକ୍ଟର ଜମିତି ପ୍ରାକୃତିକ ଚାଷ କରବାର୍କେ ଆଉ ପିଏମ୍ କିଷାନ ଆଉ ସିଏମ୍ କିଷାନ ମିଶାଇ ଦେବାର ଦାବି ଉପସ୍ଥାପନ କରିଛନ୍। ରାଜ୍ୟ ଚାଲିଥିବା ମକ୍ ଡ୍ରିଲ୍ର ପ୍ରସ୍ତୁତି ବାବଦେ ଗଲାକାଲ ଭୁବନେଶ୍ୱର ଲୋକସଭା ଭବନଠାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାଟି ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ଭିନ୍ ଭିନ୍ ଜିଲ୍ଲାର ସିଭିଲ୍ ଡିଫେନ୍ସ ସ୍ୱେଚ୍ଛାସେବୀଙ୍କର ସ୍ଥିତିମାନଙ୍କର ସଂଖ୍ୟା ବଢ଼ାବାର ଆଉ ସଂଗଠନକେ ବରକସ କରବାର ସହିତ ସେମାନେ ଦେଉଥିବା ସେବା ବାବଦ ତାଲିମ ଉପରେ ଆଲୋଚନା କରିଥିଲେ। ଏବେ 13 ମଙ୍ଗଳବାର ଦିନ ହେବାର୍କେ ଥିବା ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଲାଗି ଆଜି ଦିନର 11 ପଞ୍ଜୀକରଣ ପ୍ରକ୍ରିୟା ମୂଲ ହେବା। ଶିବିରଥି ଆବେଦନ କରବାର ଲାଗି ଲୋକେ ଜନଶୁଣାଣୀ ଓଡ଼ିଶା .gov.in ଥି ନିଜ ନାଁ ପଞ୍ଜୀକରଣ କରିପାରିବେ। ଇତାର ସହିତ ପଞ୍ଜୀକରଣ ନାଇଁ କରିପାରିଥିଲେ ବି ଲୋକେ ସିଧାସଳଖ ଶିବିରକେ ଯାଇକରି ଅଭିଯୋଗ ପତ୍ର ଦାଖଲ କରିପାରିବେ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ମହିଳା ଆଉ ଶିଶୁ ବିକାଶ ବିଭାଗର କାର୍ଯ୍ୟକ୍ରମମାନଙ୍କର କାର୍ଯ୍ୟକାରିତାକେ ନେଇକରି ଗତକାଲି ଭୁବନେଶ୍ୱର ରାଜ୍ୟ ମହିଳା ଆଉ ଶିଶୁ ବିକାଶ ପ୍ରତିଷ୍ଠାନଠାରେ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ କର୍ମଶାଳା ହୋଇଯାଇଛି। ସରକାରୀ ବ୍ୟବସ୍ଥା ଆଉ ପ୍ରୋଟୋକଲ୍ ସହିତ ଠିକ୍ ଭାବେ କାମ କରବା ଲାଗି କର୍ମଶାଳାତି ତାଲିମ ଦିଆଯାଇଥିଲା। ଏବେ 24 ଭିତରେ ବୌଦ୍ଧ ନୂଆପଡ଼ା କଳାହାଣ୍ଡି ବଲାଙ୍ଗୀର ସୁନ୍ଦରଗଡ଼ ସହିତ ରାଜ୍ୟର 16 ଜିଲ୍ଲାର ଘଡ଼ଘଡ଼ି ଧୁକାଗଡ଼ି ଆଉ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ସେନ୍ତା ସମୁଦ୍ର ଖଣି ଜିଲ୍ଲାମାନଙ୍କେ ଗରମ ଆଉ ଗୁଲଗୁଲି ବଢ଼ବା ବୋଲି ପାଣିପାଗ କେନ୍ଦ୍ର ସତର୍କ କରିଛି। ଗଲାଖାଲିଠାରୁ ରାଜ୍ୟର କେତେଟା ଇଲାକାନୁ କାଲବୈଶାଖୀର ପ୍ରଭାବ କମ୍ବାର ସହିତ ଖରା ବଢ଼ବାରକେ ଲାଗିଛି। ଏସିନିର ଆଞ୍ଚଳିକ ଖବର ନୁହଁ ଶେଷ ହେଲା। ଆରଗଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।